ମୋର ନାମ ମୋନାଲିସା ଗୌଡ଼, ମୁଁ ଗୋଦାମ ସାହିରେ ରୁହେ, ୱାର୍ଡ଼ ନମ୍ବର 49। ମୁଁ ଜଣେ କିଶୋରୀ ବାଳିକା। ମୁଁ ଆଜି ହାଇଜିନ୍ ବିଷୟରେ କିଛି କହିବି। ଆମ ଘର ଠାରୁ ଆମ ବାଥରୁମ୍ଟା ଟିକେ ବହୁତ ଦୂର ହେବା କଥା ଥିବାରୁ ମୁଁ ନିଜ ବିଷୟରେ ଆଜି କହୁଛି ଯେ ମୋ ଯେତେବେଳେ ପିରିୟଡ଼୍ସ ହୁଏ ମୋତେ ପ୍ୟାଡ଼୍କୁ ରାପ୍ କରି ପକାଇବା ପାଇଁ ବହୁତ ଅସୁବିଧା ହୁଏ, ଯେହେତୁ ବାଥରୁମ୍ଟା ଟିକେ ଛୋଟ ହୋଇଥିବାରୁ ସେଗୁଡ଼େ ପକାଇବାକୁ ବହୁତ ଇଏ ହୁଏ। ଅଳିଆ ଗାଡ଼ିକୁ ଅପେକ୍ଷା କଲେ ଅଳିଆ ଗାଡ଼ି ଆସେନି, ଯେହେତୁ ଡ୍ରେନ୍ରେ ନେଇକି ପକାଇବାକୁ ପଡ଼େ, ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।